କବିତା କଳ୍ପଲତା, କବି ଚିନ୍ତାମଣି ମହାନ୍ତି। ଏହି କବିତାଟି କବିଙ୍କର ସୁପ୍ରସିଦ୍ଧ କାବ୍ୟ କଳ୍ପଲତାର ଅଂଶ ଅଟେ। ପୁରାଣ ପ୍ରସିଦ୍ଧ ଉତ୍କଳେ ବିଦିତ ପୌରାଣିକ ଋଷିକୁଲ୍ୟା ପ୍ରକୃତି ସୁନ୍ଦରୀ ଶ୍ରୀମନ୍ତ ପରାୟେ ତଟିନୀ କୂଳେ ଅତୁଲ୍ୟା ବଡ଼ଗଡ଼ମାଳ ଦ୍ୱାରପାଳ ରୂପୀ ଋଷିମାଳ ଶୈଳସୂତା ମୁକ୍ତା ସୁକ୍ତିମତୀ ମୌକ୍ତିକ ସଲୀଳା ମୁନି କନ୍ୟା ସ୍ନାନେପୁତା କୂଳବାଳାକୂଳ ମହତ୍ତ୍ୱ ମର୍ଯ୍ୟାଦା ସମ୍ଭାଳି ରଖିଲା ପ୍ରାୟ ଅନ୍ତଃଶ୍ରୋତା ଶ୍ରୋତ ସମ୍ପଦେ ନିଦାଘେ ସେକତେ ଆଚ୍ଛାଦିଥାଏ। ବେନିପାସେ ବନ ମଧ୍ୟେ ଶୈବଳିନୀ ନଭେ ଛାୟାପଥ ଯଥା ଅବାସେ ତଟିନୀ ଗଞ୍ଜାମ ଅଞ୍ଚଳେ ମନୋରଥ କଳ୍ପଲତା ଅଖିଳ ଉତ୍କଳେ ଅନ୍ୟତମ ତୀର୍ଥ ପରମ ପୂଜ୍ୟ ପାବନ ଥାଉ ଆନ କଥା ଅମରେତାନିରେ ଇଚ୍ଛନ୍ତି ସ୍ନାନ ତର୍ପଣ ଥିଲା ତାରତୀରେ ପଦ୍ମପୁର ନାମେ ଜନପଦ ପୁରାତନ ମର୍ତ୍ତ୍ୟମନ୍ଦାକିନୀ ପୁଳିନ ପଦେଶେ ହସ୍ତିନାପୁର ଜେସନ ବଜ୍ରପାଣି ନାମେ ନରପତି ତହିଁ କରୁଥିଲେ ରାଜପଣ ଭାରତୀ କମଳା କରିଥିଲେ ତାଙ୍କୁ ସମାନ ଭାବେ ବରଣ ଗାଙ୍ଗେୟ ସଂକାଶ ମହାମହେଶ୍ୱାସ ଅବ୍ୟର୍ଥ ତାଙ୍କର ଲକ୍ଷ୍ୟ ଆତୁର ମାରଣ ନୁହେଁ ତାଙ୍କ ଅସ୍ତ୍ର ବରଞ୍ଚ ଆତୁର ପକ୍ଷ ପ୍ରାକୃତ ପାର୍ଥିବ ଭୂଷଣ ସେ ଘୃଣା କରୁଥିଲେ ଅତିଶୟ ମଣ୍ଡିଥାନ୍ତି ଦେହେ ଦୟା ଦାକ୍ଷିଣାଦି ନିସର୍ଗ ଭୂଷାନିଚୟ ମଣୁଥିଲେ ରାୟ ଆପଣାକୁ ସଦା ପ୍ରଜାକୂଳ ପ୍ରତିନିଧି ମଧୁ ଋତୁପ୍ରାୟ ନାତିଶୀତ ଉଷ୍ଣ ତାହାଙ୍କ ଶାସନ ବିଧି ରାଜକର ସହ ଆକର୍ଷୁଥିଲେ ସେ ପ୍ରଜା ହୃଦ ଭକ୍ତି ଚିତ୍ତ ଓଟାରନ୍ତି ଯଥା ବାରି ସଙ୍ଗେ ରବି ସରୁ ସରୋଜିନୀ ଚିତ୍ତ ନ ଧରନ୍ତି ସେହୁ ରାଜଦଣ୍ଡ ଖାଲି ପରଜା ଶାସନ ପାଇଁ ନିଜେ ସୁଦ୍ଧା ତହିଁ ଶାସିତ ସତତ ହେଉଥାନ୍ତି ନରସାଇଁ ନୃମଣି ବାଞ୍ଛିତ ଗୁଣେ ବିଚକ୍ଷଣ ବ୍ରତ ଧର୍ମ ପରାୟଣ ଯାଚକ ଯାଚନା ରଦେ ମୁଖରିତ ନିରତେ ତାଙ୍କ ପ୍ରାଙ୍ଗଣ କର୍ମଯୋଗୀ କର୍ମେ ରତ ଥାଇ କରି ହରିପଦେ ଆତ୍ମଦାନ ଅର୍ପୁଥିଲେ ପୁଣି ସେଦାନ ଦକ୍ଷିଣା ରୂପେ କର୍ମ ଫଳମାନ ସଦା ଶାନ୍ତିପ୍ରିୟ ଶରୀରେ ତାଙ୍କର ନ ହୁଏ କବଚ ଘେନା ଧାତବ କଞ୍ଚୁକେ କି କାର୍ଯ୍ୟ ତାର ଯେ ଦୁର୍ବଳର ବଜ୍ର ସେନା ମୃତ୍ତିକା ଉପରେ ରାଜତ୍ୱ ସିନା ସେ କରୁଥିଲେ ଯଶୋଧନ ମାତ୍ର ତାଙ୍କ ହୃଦେ ବୈରାଗ୍ୟ ନୃପତି କରୁଥିଲା ରାଜପଣ ପୁଷ୍ପାକର ନାମେ ଅଭିହିତ ଥିଲେ ତାହାଙ୍କ ପଟ୍ଟକୁମର ସତ୍ସଙ୍ଗ ସଦ୍ଗୁଣ ସଂଜାତ କିବା ସେ ଉପରୂପୀ ପୁଷ୍ପାକର ଅଥବା କାୟାରୁ ଛାୟାଜାତ କିମ୍ବା ଶବ୍ଦଜାତ ପ୍ରତିଧ୍ୱାନ ଅବା ସାଧନାରୁ ସାଫଲ୍ୟ କି ଅବା ମାନସ ସମ୍ଭୂତ ଜ୍ଞାନ ସେ ନୃପ ନନ୍ଦନେ ଦେଖି ଲୋକେ ମନେ ଆଣୁଥିଲେ ଏହି ପାଞ୍ଚେ ବିଶ୍ୱ ଶୋଭାସାର ଗୋଳି ଅବା ବିଧି ଢାଳିଛି ବିନୋଦ ଛାଞ୍ଚେ ଅଥବା ଆହ୍ଲାଦ ଉପାଦାନେ ରଚି ଉପି ସେହି ଆହ୍ଲାଦରେ ନେତ୍ର ରସାୟନ ଅନୁରାଗ ଝାଳ ଚଢ଼ାଇଛି ତା ଉପରେ ଉପମାର ପ୍ରତି ଉପମା ସୁଦ୍ଧା ସେ କୁମାର ନିକଟେ ନିନ୍ଦ୍ୟ ଶୋଭା କ୍ଷୀରସିନ୍ଧୁ ସାର ନବନୀତ ଶୋଭାସର ଅରବିନ୍ଦ ସୁଲକ୍ଷଣ ସହ ସର୍ବଶୁଭ ଗୁଣ ଆଶ୍ରିଥିଲେ ତାଙ୍କୁ କାୟା ଦେବକୀ ମାନବ ଚିହ୍ନି ନୁହନ୍ତି ସେ ନଥିଲେ ପଲକ ଛାୟା ରତ୍ନ ଅଳଙ୍କାର ସିନା ଖାଲି ଧାତୁ ଅସ୍ଥି ପ୍ରସ୍ତର ବିକାର ଏଣୁ ତାହା ସ୍ଥାନ ନିସର୍ଗ ମାଧୁରୀ କରିଥିଲା ଅଧିକାର ଫୁଟି ଉଠୁଥାଏ ବଦନ ମଣ୍ଡଳେ ଉତ୍ସାହର କୋଟି ପ୍ରଭା ହୃଦୟ ଗାମ୍ଭୀର୍ଯ୍ୟ ଶୌର୍ଯ୍ୟ ଧୈର୍ଯ୍ୟ ବୀର୍ଯ୍ୟ କଳିକେ ପାରିବ ଅବା ଆଭାସୀ ଉଠଇ କଥାକେ କଥାକେ ଔଦାର୍ଯ୍ୟ ପାଣ୍ଡିତ୍ୟ ସହ ସାହିତ୍ୟ ସଙ୍ଗୀତ ରସେ ଜେମାମଣି ରତ ଥିଲେ ଅହରହ ବୟସ୍ୟ ତାଙ୍କର ଥିଲେ ପ୍ରିୟତର ରସରାଜ ଜୟଧ୍ୱଜ ପ୍ରଥମ ପୁରୋଧା ନନ୍ଦନ ଦ୍ୱିତୀୟ ସଚିବ ଜ୍ୟେଷ୍ଠ ଆତ୍ମଜ ତିନି ମିତ୍ରଙ୍କର ଏକ ବୟ ଏକ ମନ ପୁଣି ଏକ ଭାବ ବିନୟ ସୌଜନ୍ୟ ସାରଲ୍ୟ କିଏ ବା ମିଳିଥିଲେ ଏକ ଠାବ ଅବା ମିଳିଥିଲେ ଅମୃତ ମିଳନେ ସ୍ୱାସ୍ଥ୍ୟ ଶାନ୍ତି ଅବସର ଅଥବା କୁସୁମ ଧନୁ ଋତୁରାଜ ଶୋଭା ଖଣି ଶଶଧର ଆକୃତିରେ ଭିନ୍ନ ହେଲେ ହେଁ ତିନିହେଁ ମାତ୍ର ଏକ ପ୍ରକୃତିରେ ଏକ ହୋଇଥିଲା କ୍ଷୀର ନବାତକି ମିଶାମିଶି ହୋଇ ନିରେ ଯୋଗ୍ୟ ସହଚର ଥିଲେ ପରସ୍ପର କି କ୍ରୀଡ଼ା କିବା ପଠନେ ମିଳିଥିଲା ଅବା ସୌହାର୍ଦ୍ଦ୍ୟ ମମତା ପ୍ରେମ ନିସର୍ଗ ମିଳନେ ଅତ୍ୟଳ୍ପ ସମୟେ ସକଳ ବିଦ୍ୟାରେ ହେଲେ ସର୍ବେ ଧୁରନ୍ଧର ମାତ୍ର ଯୁବରାଜ ପୁଷ୍ପାକର ହେଲେ ଅଧିକେ ସୁଯୋଗ୍ୟତର ସର୍ବବିଦ୍ୟା ମଧ୍ୟେ ସାହିତ୍ୟ ତାଙ୍କର ଅଭିରୁଚି ସମଧିକ ତେଣୁ ଆନରସ ଅପେକ୍ଷା ହେଲେ ସେ ସକାବ୍ୟର ସେ ରସିକ। କଳ୍ପନା ଦେବୀଙ୍କ ଚାଟଶାଳୀରେ ସେ ପଢ଼ୁଥିଲେ ନୀତିପାଠ, ନିସର୍ଗ ପ୍ରତିଭା ବଳେ କିଛି କାଳ ହେଲେ ତହିଁ ବଡ଼ ଚାଟ। ତନ୍ନତନ୍ନ କରି ପଢ଼ୁଥିଲେ ସଦା ପ୍ରକୃତି ବିରାଟ ଗ୍ରନ୍ଥ, ଅବହିତ ଚିତ୍ତେ ଘେନି ନବ ନବ ସେ ପ୍ରକୃତିଠାରୁ ସନ୍ଥ। ଯୋଗୀ ପ୍ରାୟ ବୀର ନିକାଞ୍ଚନ ପ୍ରିୟ, ବସି ନୀତି ନିକାଞ୍ଚନେ ରତ ଥାନ୍ତି ମୁଦେ ସାହିତ୍ୟ ସନ୍ଦର୍ଭେ ବିବିଧ ଗ୍ରନ୍ଥାଲୋଚନେ। ସଂସ୍କୃତ କବିତା ସରୋଜ ସବିତା କାଳିଦାସ ଗ୍ରନ୍ଥାବଳୀ କବି ରବି ମାଘ ଭାରବୀଙ୍କ ଗ୍ରନ୍ଥ ପଠନେ ସେ କୁତୂହଳୀ। କେବେ ଭାଷା କାବ୍ୟ ଅର୍ଥେ ରତ ଥାନ୍ତି ବସିଣ ବନ୍ଧୁ ଗହଣେ, କେବେ ବା ନିଯୁକ୍ତ କୌତୁକ ଅନ୍ତରେ କବିତା ପାଦ ପୂରଣେ। ଏକାନ୍ତେ ବସିଣ କେବେ ଅବାମଗ୍ନ ଭାରତୀ ଭାବସାଗରେ, ଗଣ୍ଡ ପାଣି ହୋଇ ନିର୍ନିମେଷ ନେତ୍ରେ ଏକାଗ୍ରେ ସାନୁରାଗରେ। ପଶୁପକ୍ଷୀ ସ୍ୱର ଶୁଣି ଦୈବେ ଯଦି ଭାଙ୍ଗି ଯାଉଥିଲା ଧ୍ୟାନ, ହେଉଥିଲେ ତେବେ କ୍ରୋଧ ଘୃଣା ଦୁଃଖ ବିରକ୍ତି ବସେ ଅଜ୍ଞାନ। କଳ୍ପନା ମାତ୍ରକେ କାର୍ଯ୍ୟ ଯେବେ ଆପେ ଯାଉନଥାନ୍ତା ନିର୍ବାହୀ, ପ୍ରତେ ହୁଏ ତେବେ ସେରବ କରିଏ ପାଉନଥାନ୍ତେ ତ୍ରାହି। ଭୁଲି ଯାଉଥିଲେ କ୍ଷୁଧାତୃଷା ସେହୁ ସାହିତ୍ୟ ମୋଦକେ ମାତି, ଯେତେ ଘାରୁଥିଲା ସେ ନିଶା ତେତେ ସେ ସେବୁଥିଲେ ଦିନ ରାତି। କରୁଥିଲେ ତାଙ୍କ ପାଣ୍ଡିତ୍ୟ କବିତ୍ୱେ ପଣ୍ଡିତ କବିଏ ପୂଜା, ମାତ୍ର ସେ ନିରତେ ପୂଜୁଥିଲେ ହୃଦ ପଦ୍ମାସନେ ଶ୍ୱେତ ଭୁଜା। ସେ ମହାପୂଜାରେ ପାର୍ଥିବ ପଦାର୍ଥ ଲାଗେ ନାହିଁ କଦାଚନ, ଭକ୍ତି ତହିଁ ପୁଷ୍ପ ପ୍ରୀତି ଗଙ୍ଗା ଜଳ ଅନୁରାଗ ହିଁ ଚନ୍ଦନ। ଜ୍ଞାନ ଘୃତ ଦୀପ ବିନୟ ଯେ ଧୂପ, ଅମ୍ମଣିଆ ସ୍ତବାବଳୀ କୃତଜ୍ଞତା ବ୍ୟଞ୍ଜୀ ଆତ୍ମସମର୍ପଣ ସେ ପୂଜାର ପୁଷ୍ପାଞ୍ଜଳି। ଏହି ଆଧ୍ୟାତ୍ମିକ ପୂଜା ଫଳେ ଦିନେ ନିଶିତେ ଶ୍ୱେତ ବସନା, କୁମାର ଶୟନ କକ୍ଷେ ଆବିର୍ଭୂତା ହେଲେ ହୋଇ ସୁପ୍ରସନ୍ନା। ସପ୍ତସ୍ୱରା ସ୍ୱର୍ଣ୍ଣ ବିପଞ୍ଚି ପରସେ ଭଙ୍ଗାଇ ତାଙ୍କ ସୁସୁପ୍ତି, ବୋଇଲେ ବାତ୍ସଲ୍ୟେ ଉଠ ବତ୍ସ ମୁଁ ତୋ ସେବାରେ ଲଭିଛି ତୃପ୍ତି। ଘେନ ଏହି ବୀଣା ମୃତ୍ୟୁ ଭୟ ଜିଣା, ଯୋଗ୍ୟତୁ ବାଦନେ ଏହା ଏତେ ବୋଲି ବୀଣା ଅର୍ପି ଅନ୍ତର୍ଧ୍ୟାନ ହେଲେ ଦେବୀ ଶୁଭ୍ର ଦେହା। ସାରସ୍ୱତ ବରେ ହେଲେ ସୁପ୍ରତିଭ ଅଧିକରେ ପୁଷ୍ପାକର, ସ୍ୱଭାବ ତେଜସ୍ୱୀ ସୂର୍ଯ୍ୟକାନ୍ତି କିବା ସମ୍ପାତ ଭାସ୍କର କର। କିଶୋର ବୟସେ ବହୁ ଉପାଦେୟ କାବ୍ୟ କଲେ ପ୍ରଣୟନ, ଅଳ୍ପ କାଳେ ତାଙ୍କ କବି କୀର୍ତ୍ତିମାନ ଚୌଦିକେ ହେଲା ଆଚ୍ଛନ୍ନ। ତାତ୍କାଳିକ କବି ମଣ୍ଡଳୀ ମଧ୍ୟ ସେ ଉଜ୍ଜ୍ୱଳ ଦୀପକ ମଣି, କଳ୍ପନା କମଳ କାନନ ସବିତା ରମ୍ୟ କାବ୍ୟ ରତ୍ନଖଣି। ସାହିତ୍ୟ ଜଟିଳ ସମସ୍ୟା ମୀମାଂସା କରୁଥିଲେ ସେ ପଲକେ, ଶିକ୍ଷାର୍ଥେ ତାହାଙ୍କ ପାସେ ଆସୁଥିଲେ କବି ସାହିତ୍ୟ ସେବକେ। ନବୀନ ଯୌବନେ ବିବେକୀ ପ୍ରହରୀ ହୃଦୟ ଥିଲେ ଜଗାଇ, ତାହା ଭୟ ତହିଁ ବିଳାସ ବ୍ୟସନ ପ୍ରବେଶି ପାରନ୍ତି ନାହିଁ। କ୍ଷତ୍ରିୟ ପ୍ରତାପ ପ୍ରକାଶୁଥିଲେ ସେ ଦୁଷ୍ଟ ରିପୁଗଣ ପ୍ରତି, ବୟସେ ଆକାରେ ସାନ ସିନା ମାତ୍ର ପ୍ରକୃତିରେ ବୃଦ୍ଧ ଜତି। ସାକ୍ଷାତ ଦେବତା ପିତୃମାତ ପଦେ ବଚସ୍କର ଭୃତ୍ୟ ପରି, ଖଟିଥାନ୍ତି ସଦା ଭକ୍ତି ପ୍ଲୁତଚିତେ ଦୃଢ଼ତା ନିଷ୍ଠା ଆଚରି। ଭାବି ରାଜା ବୋଲି ବିରାଟ ଗୁମାନ ମୁକୁଟ ନଭଇ ମାଥେ, ନିର୍ବିକାର ହୃଦେ ମିଶୁଥିଲେ ସଙ୍ଗୀ ପ୍ରାୟ ପ୍ରଜାପୁତ୍ର ସାଥେ। ଜଗତେ ଦୁର୍ଜୟ ଅସାଧ୍ୟ ସାଧକ ଯୌବନ ଧନ କ୍ଷମତା, ମାତ୍ର ଏତି ନିହେଁ ପୁଷ୍ପାକର ପାଶେ ପୋତିଲେ ତଳକୁ ମଥା। ପ୍ରକୃତି ରଞ୍ଜନ ଗୁଣ ତାହାଙ୍କର ଥିଲା ଅତି ଅଦ୍ଭୁତ, ଥାଉ ଆନଚିର ଶତ୍ରୁ ସୁଦ୍ଧା ତାଙ୍କ ଗୁଣେ ହେଲେ ବସିଭୂତ। ଶତ୍ରୁ ମୁଖେ ଯାର ପ୍ରଶଂସା ଶେଷିନା ପ୍ରକୃତ ପ୍ରଶଂସା ଜନ, ଧନ୍ୟତା ଜନ୍ମ ଧନ୍ୟ ଜନ୍ମଭୂମି ସତ ଧନ୍ୟତା ଜୀବନ। ଅଶ୍ୱାରୋହଣେ ସେ ଅଦ୍ଭୁତ କୌଶଳୀ ସମକକ୍ଷ ତାହାଙ୍କର, ଥିଲେ ଥିବ ସିନା ମାତ୍ର ଥିଲା ନାହିଁ ତାଙ୍କ ହୁଁ ଅଧିକତର। ଖରଗତି କାଳେ ତାଙ୍କ ଅଶ୍ୱଖୁର ଶବଦ ନଶୁଭୁ ଥିଲେ, ଉଡ଼ି ଯାଉଛି କି ଦୌଡ଼ୁଛି ସେହୁ ବାରି ନ ହୁଅନ୍ତା ତିଳେ। ପାରିଧିରେ ଦକ୍ଷ ଥିଲେ ଯୁବାମଣି ଅମୋଘ ତାଙ୍କର ବାଣ, ସ୍ୱାପଦ ବ୍ୟତୀତ ନାଶୁନଥିଲେ ସେ ନିରୀହ ପ୍ରାଣୀର ପ୍ରାଣ। ବୁଝୁଥିଲେ ବୀର ନୁହେଁ କ୍ଷାତ୍ର ଧର୍ମ ଇତର ପ୍ରାଣ ସଂହାର, କ୍ଷମତା ନୁହେଁ ତା କ୍ଷମତାର ସେନା ଅଟେ ଅପବ୍ୟବହାର। ବଧଠାରୁ ଶ୍ଲାଘ୍ୟ ମଣୁଥିଲେ ବଧ୍ୟ ଜୀବର କ୍ରୀଡ଼ା ଦର୍ଶନେ, ଏଣୁ ଲୁଚି ବସି ଦେଖୁଥାନ୍ତି ପଶୁ ଇଙ୍ଗିତ ଆଭାସେ ବନେ। କେବେ ବସିଥାନ୍ତି ଉଟଜ ନିର୍ମାଣୀ ପ୍ରତିଚି ଶୈଳ ନିପାନେ, କେବେ ଋଷିକୁଲ୍ୟା ସଙ୍ଗମ ପ୍ରଦେଶେ କେତକୀ ବେଷ୍ଟିତ ସ୍ଥାନେ। ଜହିଁ ବେଳାଭୂମି ଗଭୀର ନିଶିତେ ଶାର୍ଦ୍ଦୁଳର ରୁଦ୍ରସ୍ୱର, ସ୍ୱଭାବେ ଭୀଷଣ ସିନ୍ଧୁ ନାଦ କରେ ସବିଶେଷ ଭୟଙ୍କର। ସିନ୍ଧୁ ବିଚି ଚୁମ୍ବି ବାତ ବିଦୁଳିତ ନାରିକେଳ ତରୁ ଶାଖେ, ଦୋଳି ଖେଳରତ ଥାନ୍ତି ମହାନନ୍ଦେ ଚକ୍ରବାକି ଚକ୍ରବାକେ, ତହିଁ ଭୂତପୂର୍ବ ଜବନେଶ୍ୱରଙ୍କ ଜରାଜୀର୍ଣ୍ଣ ଭଗ୍ନ ଦୁର୍ଗ, ମାନବ ଅଭାବେ ଧରିଅଛି ଗର୍ଭେ ବରାହ ସମ୍ବର ମୃଗ, ଯେଉଁ ଦୁର୍ଗ ଦ୍ୱାର ଶତ୍ରୁର ଅଗମ୍ୟ ଥିଲା ଅସ୍ତ୍ରୀ ପ୍ରହରଣେ, ଜଗୁଆଳି ତହିଁ ଏବେ ଭାଲୁ ଶିବା ପରିଣତ ତାହା ବଣେ, ଆସେ ପାନ୍ଥ ମନେ ବିଶ୍ୱ ନଶ୍ୱରତା ବିଲୋକିତା ଅଧୋଗତି, ଗଢ଼େ ନରସିନା ମନୁମତ ଦ୍ରବ୍ୟ ମାତ୍ରତା ଭାଙ୍ଗେ ନିୟତି, କାଳ ବିଚି ସହ ଜଳ ବିଚି ସେହି ଦୁର୍ଗର ଅସ୍ଥି କଙ୍କାଳ, ଧୋଇକ୍ରମେ ତାକୁ ଅନ୍ତସାର ଶୂନ୍ୟ କରୁଛି ହୋଇ ଉତ୍ତାଳ, ବହୁଦିନ ଭାଗ୍ୟ ତରି ନିମଜ୍ଜିତ ଭବିତବ୍ୟ ବାତ୍ୟା ବାଜି, ମାତ୍ର ଦେହ ତରି ଅର୍ଦ୍ଧମଗ୍ନ ହୋଇ ଭାସୁଅଛି ସୁଦ୍ଧା ଆଜି, କୋଟି ରତ୍ନ ଦୀପେ ସମୁଜ୍ଜଳ ଯେହୁ ପୁରିଥିଲା ପୁରା କାଳେ, ରଜନୀରେ ଏବେ କ୍ଷୀଣା ଲୋକେ ତହିଁ ଦେଖନ୍ତି ଖଦ୍ୟୋତ ଜାଳେ, ଭାଗ୍ୟ ପ୍ରତିକୂଳେ ଏହିପରି କେତେ ରାଜେନ୍ଦ୍ର ରମ୍ୟ ଭବନ, ହୋଇଅଛି ଆହା ଏବେ ବିଜନତା ତପସ୍ୱିନୀ ତପୋବନ, କେଳଙ୍ଘିବ ଭବେ ପ୍ରାକ୍ତନ ଶାସନ ଜଙ୍ଗମ କିବା ସ୍ଥାବର, କରିପାରେ ସେହୁ ରାଜାକୁ ଭିକାରୀ ଭିକାରୀକୁ ଦଣ୍ଡଧର, ଶୈବାଳ ସଙ୍କୁଳ ଜୀର୍ଣ୍ଣ ହର୍ମ୍ୟ ତହିଁ ପୁଷ୍ପାକର ହୋଇ ଛିଡ଼ା, ଦେଖୁଥିଲେ ଦୁର୍ଗ ପାଦେ ସିନ୍ଧୁ ବକ୍ଷେ କୁରଙ୍ଗ ତରଙ୍ଗ କ୍ରୀଡ଼ା, ଶୁଣି ମହାଗୁଢ଼ ପ୍ରକୃତି କବିତା ବାରିଧି ନାଦ ଜଳରେ, ଖେଳୁଥିଲା କେତେ ନବୀନ କବିତା କଲ୍ଲୋଳ ହୃଦ ସାଗରେ, ପ୍ରକୃତି ବିରାଟ ମହାଦୃଶ୍ୟ ଦେଖି ସମ୍ମୁଖ ଭାବେ ବିସ୍ତୃତ ମହାଭାବେ ବୁଡ଼ି ହେଉଥିଲେ କ୍ଷଣ କ୍ଷଣକେ ଆତ୍ମବିସ୍ମୃତ, ଅନନ୍ତ ଅପାର ପାରାବାରେ ଚାହିଁ କରୁଥିଲେ ଏ କଳ୍ପନା, ଏହା ଜଳକଣା ତୁଳନାରେ ସୁଦ୍ଧା ନର ଅତି ଅତୁଳନା, ଚକ୍ଷୁ ସତ୍ତ୍ୱେ ଅନ୍ଧ ନିର୍ବୋଧ ମାନବ ଦେଖି ଏହା ଦେଖୁନାହିଁ, ଅହୋ କି ଆଶ୍ଚର୍ଯ୍ୟ ନଗଣ୍ୟ କ୍ଷମତା ବହି ସେ କରେ ବଡ଼ାଇ, ଦୁର୍ଜୟ ପ୍ରତାପୀ ହୋଇ ସୁଦ୍ଧା ସିନ୍ଧୁ ଲଙ୍ଘୁ ନାହିଁ ଗାରେ ସୀମା, ତୁଚ୍ଛା ଅଧିକାରେ ତୁଚ୍ଛ ନରସିନା ପ୍ରକାଶେ ତୁଚ୍ଛ ଗାରିମା, ରାଜନନ୍ଦନଙ୍କ ମହିମା ବର୍ଣ୍ଣନା କବି ବଚନକୁ ବଳେ, ପଟାନ୍ତର ତାଙ୍କୁ ସେହି ଏକାସିନା ନୈତିକ ଚାରିତ୍ର୍ୟ ବଳେ, ବ୍ୟବହାର ନୀତି ରାଜନୀତି ଧର୍ମ ନୀତି ଆଦି ନୀତିଗଣ ପାଦପେ ବଲ୍ଲରୀ ପ୍ରାୟ ଦୃଢ଼େ ତାଙ୍କୁ କରିଥିଲେ ଆଲିଙ୍ଗନ, ଜନଶ୍ରୁତି ଦୂତି ମୁଖୁ ରାଜା ରାଣୀ ଶୁଣିନ ପୁତ୍ର ସୁଖ୍ୟାତି, ଅପାର ଆନନ୍ଦ ସ୍ନେହ ରସେ ତାଙ୍କ ଫୁଲି ଉଠୁଥିଲା ଛାତି, ଅପତ୍ୟ ସ୍ନେହରେ ଗୁଣେ ପ୍ରଶଂସାକୁ ମଣୁଥିଲେ କୋଟି ଗୁଣ, ପାଣ୍ଠି ରୂପେ ତାହା ସ୍ଥାପି ପୁଣି ତହୁଁ ଅର୍ପୁଥିଲେ ଲୋକେ ରଣ, କୁମାରଙ୍କ ଗୁଣେ ରାଜଦମ୍ପତିଙ୍କ ପ୍ରତିଷ୍ଠା ଲୋକମୁଖରୁ ଉଠୁଥିଲା ଉଚ୍ଚେ ଫଳ ଯୋଗେ ସିନା ହୁଏ ପ୍ରଶଂସିତ ତରୁ, ବୋଲୁଥିଲେ ଜନେ ଧନ୍ୟ ହେମତାରା ପ୍ରସବିଲେ ଏକୁମର ପୌର୍ଣ୍ଣମାସୀ ଗର୍ଭୁ ସମୁଦ୍ଭୂତ କିବା କଳାପୂର୍ଣ୍ଣ କଳାକାର, ରାଜରାଣୀ କୂଳେ ଧନ୍ୟ ତୁମ୍ଭେ ତୁମ୍ଭ ଗର୍ଭମଣି ଖଣି ସତୀ, ଏଭଳି କୁମାର ଅଙ୍କେ ଧରି ତୁମ୍ଭେ ପୁତ୍ରବତୀ ଭାଗ୍ୟବତୀ। ଶ୍ରୋତବନ୍ଧୁ, ଏଇଠି ଶେଷ ହେଲା କବିତା କଳ୍ପଲତା, କବି ଚିନ୍ତାମଣି ମହାନ୍ତି। ରହିଲୁ, ନମସ୍କାର।